ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ବିହାରରେ ନୂତନ ସରକାର ଗଠନ ନେଇ ଆସନ୍ତାକାଲି ବସିବ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ବୈଠକ. ଆଗାମୀ 2026-31 ବର୍ଷ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କଲେ 16 ଅର୍ଥ କମିଶନ. ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ. ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ କୋର୍ଟଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଏବଂ ମୋଟ 13 ପଦକ ସହ ତାଲିକାର ତୃତୀୟ ସ୍ଥାନରେ ରହି ଆଇଏସ୍ଏସ୍ଏଫ୍ ବିଶ୍ୱ ସୁଟିଂ ଚମ୍ପିଆନସିପ୍ ଅଭିଯାନ ଶେଷ କଲା ଭାରତ. ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଆଜି ପୂର୍ବର ଏନ୍ଡିଏ ସରକାର ଭଙ୍ଗ କରିବା ଲାଗି ସୁପାରିଶ କରିଛନ୍ତି. ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚଳିତ ସରକାରଙ୍କ କ୍ୟାବିନେଟ୍ର ଶେଷ ବୈଠକରେ ସରକାର ଭଙ୍ଗ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି. ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର ରାଜଭବନ ଯାଇ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ଙ୍କୁ କ୍ୟାବିନେଟ୍ ଭଙ୍ଗ ସମ୍ପର୍କିତ ନିଷ୍ପତ୍ତି ପତ୍ର ହସ୍ତାନ୍ତର କରିଛନ୍ତି. ଅନ୍ୟପକ୍ଷରେ ନୂତନ ସରକାର ଗଠନ ନେଇ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ବିଧାୟକ ଦଳ ବୈଠକରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି. ଆସନ୍ତା 20 ପାଟନାର ଐତିହାସିକ ଗାନ୍ଧି ମଇଦାନଠାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି. ଏନ୍ଡିଏର ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ନେତା ଭାବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ଘୋଷଣା ହେବାର ଆଶା କରାଯାଉଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ନୂଆଦିଲ୍ଲୀରେ ଡକ୍ଟର ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ 16 ଅର୍ଥ କମିଶନ ସାକ୍ଷାତ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅର୍ଥ କମିଶନ ଆଗାମୀ 2026-31 ବର୍ଷ ପାଇଁ ତାଙ୍କର ରିପୋର୍ଟ ବୈଠକ ଅବସରରେ ଉପସ୍ଥାପନ କରିଛନ୍ତି. ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି. ହରିୟାଣାର ଫରିଦାବାଦରେ ଅନୁଷ୍ଠିତ ବୈଠକରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନେତୃବୃନ୍ଦ ଯୋଗ ଦେଇଥିଲେ. ସେଗୁଡ଼ିକ ହେଉଛି ପଞ୍ଜାବ, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜମ୍ମୁ କାଶ୍ମୀର, ଲଦାଖ ଏବଂ ଚଣ୍ଡିଗଡ଼। ବୈଠକରେ ସଦସ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ, ଜଳ ବଣ୍ଟନ ଏବଂ ବିକାଶ କାର୍ଯ୍ୟ ସମେତ ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଭାରତ ଦୃଷ୍ଟିକୋଣ ସହ କ୍ଷେତ୍ରୀୟ ପରିଷଦ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସଶକ୍ତ ରାଜ୍ୟ ଏକ ଦୃଢ଼ ରାଷ୍ଟ୍ର ଗଠନର ଲକ୍ଷ୍ୟ ରଖାଯାଇ କ୍ଷେତ୍ରୀୟ କାଉନ୍ସିଲ୍ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ନୂଆଦିଲ୍ଲୀରେ ଆଜି ତାଙ୍କ ନରୱେ ପ୍ରତିପକ୍ଷ ଜାନ୍ କ୍ରିଷ୍ଟିଆନ୍ ଭେସ୍ତ୍ରେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟ ଏବଂ ଔଷଧ ତଥା ଅନ୍ୟାନ୍ୟ କେତେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବୈଠକରେ ଆଲୋଚନା ହେବା ସହ କେତୋଟି ବୁଝାମଣାପତ୍ର ସ୍ୱାକ୍ଷର ନେଇ ସହମତି ପ୍ରକାଶ ପାଇଛି। ଡିଜିଟାଲ ସ୍ୱାସ୍ଥ୍ୟ, ମାନବ ସମ୍ବଳ ବିକାଶ, ମାତୃ ଓ ଶିଶୁ ପୁଷ୍ଟିସାର ଏବଂ ରୋଗ ଆଧାରିତ ଗବେଷଣା ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଦୁଇ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଶ୍ରୀ ନଡ୍ଡା କହିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆଜି ଇଲେକ୍ଟ୍ରୋନିକ୍ସ ଉପକରଣ ପ୍ରସ୍ତୁତି ଯୋଜନା ଇସିଏମ୍ଏସ୍ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଛି। 7,000 crore ଅଧିକ ମୂଲ୍ୟର 17 ଆବେଦନ ପତ୍ରକୁ ଏହି ପର୍ଯ୍ୟାୟ ଅଧୀନରେ ଅନୁମୋଦନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କୁ ଆଜି ଅନୁମତି ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, 17 ପ୍ରକଳ୍ପ ମାଧ୍ୟମରେ 60,000 crore ଟଙ୍କାର ଉତ୍ପାଦ ସହିତ 11,000 ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର ଅନ୍ତର୍ଜାତୀୟ ପ୍ରଥମ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାଁ କମଲଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି। ମାନବତା ବିରୋଧୀ ଅପରାଧ ଆଧାରରେ ଟ୍ରିବ୍ୟୁନାଲ ଏହି ରାୟ ପ୍ରଦାନ କରିଛନ୍ତି। ଢାକାରେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଚାରପତି ମହମ୍ମଦ ଗୋଲାମ ମୁତୁଜା ମଜୁମଦାରଙ୍କ ନେତୃତ୍ୱରେ 3 ଜଣିଆ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ଖଣ୍ଡପୀଠ 453 ପୃଷ୍ଠାର ରାୟ ପ୍ରଦାନ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଗତବର୍ଷ ଜୁଲାଇ ଅଗଷ୍ଟ ବିଦ୍ରୋହ ସମୟରେ ପ୍ରତିବାଦକାରୀ ଛାତ୍ରଙ୍କ ବିରୋଧରେ ଚରମ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏପରିକି ପ୍ରତିବାଦକାରୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଏବଂ ବିଦ୍ରୋହାତ୍ମକ ପଦକ୍ଷେପକୁ ପ୍ରତିହତ କରିବାରେ ବିଫଳତା ନେଇ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପୂର୍ବତନ ପୁଲିସ୍ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନ୍ ବିଚାର ପ୍ରକ୍ରିୟା ସମୟରେ ରାଜସାକ୍ଷୀ ହୋଇଥିଲେ। ତାଙ୍କୁ 5 ବର୍ଷ କାରାଦଣ୍ଡାଦେଶ ହୋଇଛି। ଏହି ରାୟକୁ ନିର୍ବାସିତ ଜୀବନ ବିତାଉଥିବା 78 ବର୍ଷ ବୟସ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ହାସିନା ନିନ୍ଦା କରିଛନ୍ତି। ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅଭିହିତ କରିବା ସହ ସେ କହିଛନ୍ତି, ଗଣତାନ୍ତ୍ରିକ ଜନାଦେଶ ବିନା କାର୍ଯ୍ୟ କରୁଥିବା ସରକାରଙ୍କ ଦ୍ୱାରା ପ୍ରେରିତ ଏଭଳି ନିଷ୍ପତ୍ତି ଅର୍ଥହୀନ, ଏହାକୁ ପୂର୍ବ ନିର୍ଦ୍ଧାରିତ ଥିଲା ବୋଲି ସେ କହିଛନ୍ତି। ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନା ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ଅସତ୍ୟ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଜେନେରାଲ ଦ୍ୱିବେଦୀଙ୍କ ଭିଡ଼ିଓ ବାର୍ତ୍ତାକୁ ସରକାର ଖଣ୍ଡନ କରିବା ସହ କହିଛନ୍ତି, ଏହା କୃତ୍ରିମ ବୁଦ୍ଧିମତା ଆଧାର ପ୍ରସ୍ତୁତ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟ ତଥ୍ୟ ଅନୁସନ୍ଧାନ ୟୁନିଟ୍ ସ୍ପଷ୍ଟ କରିଛି, ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଭିଡ଼ିଓ ବାର୍ତ୍ତା ପ୍ରସ୍ତୁତ କରାଯାଇଛି। ସେନାମୁଖ୍ୟ ଏପରି କୌଣସି ବୟାନ ଦେଇନାହାନ୍ତି କିମ୍ବା ଭିଡ଼ିଓ ଥିବା ସରକାରଙ୍କ ନିର୍ଦ୍ଦେଶ ସମ୍ପର୍କିତ ତଥ୍ୟ ମିଥ୍ୟା ବୋଲି ଅନୁସନ୍ଧାନ ୟୁନିଟ୍ କହିଛି। ସୂଚନାଯୋଗ୍ୟ, ଏହି ଭିଡ଼ିଓ ବାର୍ତ୍ତାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଅଣହିନ୍ଦୁ ସୈନିକଙ୍କୁ ସେନାରୁ ବାହାର କରାଯିବା ନେଇ ଜେନେରାଲ ଦ୍ୱିବେଦୀଙ୍କ ବାର୍ତ୍ତା ପ୍ରସାରଣ କରାଯାଇଛି। ଏଭଳି ମିଥ୍ୟା ବାର୍ତ୍ତା ପ୍ରତି ସତର୍କ ରହିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନଗୁପ୍ତ, ଏସ୍ବିଆଇର ସିଜିଏମ୍ ଅମ୍ରିତ ସେନ ମୋହନ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ସିଜିଏମ୍ ଗୁରୁଶରଣ ବଂଶଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0-1-2-3-7-1-7-1-7-2-3-3-1-4-4-4-4 ଏବଂ 2-3-7-1-7-1-0-6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9-2-8-9-0-9-4-0-4-4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଦୀର୍ଘଦିନ ଧରି ଦେଶବ୍ୟାପୀ ଶ୍ରମିକଙ୍କ ଆର୍ଥିକ ସୁରକ୍ଷାର ଏକ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଇପିଏଫ୍ଓ ପାଭିଲିୟନ୍କୁ ଉଦ୍ଘାଟନ କରିବା ଅବସରରେ ଡକ୍ଟର ମାଣ୍ଡବ୍ୟ ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଇପିଏଫ୍ଓର ଭୂମିକା ଉପରେ ଆଲୋକପାତ କରିଛନ୍ତି। ଇପିଏଫ୍ଓ ପାଭିଲିୟନ୍କୁ ପରିଦର୍ଶନ କରିବା ପାଇଁ ଯୁବବର୍ଗଙ୍କୁ ଡକ୍ଟର ମାଣ୍ଡବ୍ୟ ଆହ୍ୱାନ କରିଛନ୍ତି। ଭାରତର ଏମ୍ଏସ୍ଏମ୍ଇ କ୍ଷେତ୍ର ବିଶ୍ୱର ସର୍ବବୃହତ୍ ନେଟୱାର୍କ ମଧ୍ୟରେ ସ୍ଥାନିତ ହୋଇଛି ବୋଲି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାନ୍ଝୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି 44ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଏମ୍ଏସ୍ଏମ୍ଇ ପାଭିଲିୟନ୍କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମାନ୍ଝୀ କହିଛନ୍ତି, ଏମ୍ଏସ୍ଏମ୍ଇ ନେଟୱାର୍କ ମାଧ୍ୟମରେ ଦେଶବ୍ୟାପୀ 7 କୋଟିରୁ ଅଧିକ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାନ୍ଝୀ କହିଛନ୍ତି, ଦେଶର ଏମ୍ଏସ୍ଏମ୍ଇ ନେଟୱାର୍କ ଦେଶରେ 30 କୋଟିରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଦୁବାଇର ୱାର୍ଲ୍ଡ ସେଣ୍ଟ୍ରାଲ୍ଠାରେ ଆଜିଠାରୁ 19ତମ ଦୁବାଇ ଏୟାର ଶୋ ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍ତୁମ୍ଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି ଏୟାର ଶୋରେ 115ଟି ଦେଶର 1500ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଇଜିପ୍ଟର କାଇରୋଠାରେ ଚାଲିଥିବା ଆଇଏସ୍ଏସ୍ ବିଶ୍ୱ ସୁଟିଂ ଚମ୍ପିଆନ୍ସିପ୍ରେ ଭାରତର ଅଲମ୍ପିଆନ୍ ଗୁରୁପ୍ରୀତ ସିଂ ରୌପ୍ୟ ପଦକ ପାଇଛନ୍ତି। 25 ମିଟର ପୁରୁଷ ବର୍ଗ ସେଣ୍ଟର ପିସ୍ତଲ ଫାୟାର ଇଭେଣ୍ଟରେ ଗୁରୁପ୍ରୀତ ଏହି ସଫଳତା ପାଇଛନ୍ତି। ଏହି ବର୍ଗରେ ୟୁକ୍ରେନ୍ର ପାଭ୍ଲୋ କୋରୋଷ୍ଟିଲୋଭ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଭାରତ 3ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ସହ ମୋଟ 13ଟି ପଦକ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାରରେ ନୂତନ ସରକାର ଗଠନ ନେଇ ଆସନ୍ତାକାଲି ବସିବ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଆଗାମୀ 2026-31 ବର୍ଷ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କଲେ 16 ଅର୍ଥ କମିଶନ। ଉତ୍ତରାଞ୍ଚଳ ଜୋନାଲ ପରିଷଦର 32ତମ ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ କୋର୍ଟଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାକୁ ମୃତ୍ୟୁ ଦଣ୍ଡାଦେଶ ଏବଂ ମୋଟ 13 ପଦକ ସହ ତାଲିକାର ତୃତୀୟ ସ୍ଥାନରେ ରହି ଆଇଏସ୍ଏସ୍ଏଫ୍ ବିଶ୍ୱ ସୁଟିଂ ଚମ୍ପିଆନସିପ୍ ଅଭିଯାନ ଶେଷ କଲା ଭାରତ। ସମ୍ବାଦ ଶେଷ ହେଲା।